ଆକାଶବାଣୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମେରଠାରେ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ବିରୋଧୀ ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପ୍ମେଣ୍ଟ ଇନ୍କ୍ଲୁସିଭ୍ ଆଲାଏନ୍ସ ପକ୍ଷରୁ ଏକ ମହାସମାବେଶ ଆୟୋଜିତ ହୋଇଛି। ତ୍ରିପୁରା ପଶ୍ଚିମ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା 58ଟି ଭୋଟ୍ଗ୍ରହଣ କେନ୍ଦ୍ର ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ସେଠାକାର ନିର୍ବାଚନ ଅଧିକାରୀ କହିଛନ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଶ୍ରୀ ଆଡଭାନୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଶ୍ରୀ ଆଡଭାନୀଙ୍କ ପରିବାରର ସଦସ୍ୟଗଣ ସମ୍ମାନ ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଲାଲକୃଷ୍ଣ ଆଡଭାନୀ 7 ଦଶନ୍ଧିରୁ ଅଧିକ ସମୟ ଧରି ଦେଶ ପାଇଁ ଅତୁଟ ନିଷ୍ଠା ଏବଂ ଅସାଧାରଣ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। 1937 କରାଚୀରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଆଡଭାନୀ 1947 ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ। ସେ କହିଛନ୍ତି, ସାଂସ୍କୃତିକ ଜାତୀୟତାବାଦର ଦୃଷ୍ଟିକୋଣରୁ ଶ୍ରୀ ଆଡଭାନୀ ସାରା ଦେଶରେ ଦଶନ୍ଧି ଧରି କଠିନ ପରିଶ୍ରମ କରିଛନ୍ତି ଏବଂ ସାମାଜିକ ଓ ରାଜନୈତିକ ଦୃଶ୍ୟପଟରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କ ଭିତରେ ଥିବା ଅଦମ୍ୟ ସାହସ ଏକଛତ୍ରବାଦୀ ଶକ୍ତିଠାରୁ ଭାରତକୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା। ରାଷ୍ଟ୍ରପତି କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସମୟରେ ସେ ସର୍ବଦା ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ସୁଚିନ୍ତିତ ମତାମତ ମାଧ୍ୟମରେ ସେ ଦଳ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ସେ କହିଛନ୍ତି, ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଏବଂ ସାଂସ୍କୃତିକ ବୈଭବର ପୁନରୁଦ୍ଧାର ଦିଗରେ ସେ ନେଇଥିବା ପଦକ୍ଷେପ ଯୋଗୁଁ ଚଳିତ ବର୍ଷ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପରବର୍ତ୍ତୀ ଭାରତକୁ ବିକାଶ ପଥରେ ଆଗେଇ ନେବାରେ ଶ୍ରୀ ଆଡଭାନୀ ବହୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଶ୍ରୀ ଆଡଭାନୀଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବା ଏକ ଉଲ୍ଲେଖନୀୟ ବିଷୟ। ଏହାଦ୍ୱାରା ଦେଶ ପାଇଁ ସେ କରିଥିବା କାର୍ଯ୍ୟକୁ ସ୍ୱୀକୃତି ମିଳିଛି। ଏଭଳି ଜଣେ ବ୍ୟକ୍ତିଙ୍କ ସହ ବିଗତ ଦଶନ୍ଧି ଧରି କାମ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ରାଷ୍ଟ୍ରପତି ଭବନଠାରେ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ମୁର୍ମୁ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବିଜ୍ଞାନୀ ଏମ୍ ଏସ୍ ସ୍ୱାମୀନାଥନ୍ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରିଥିଲେ। ଏହି ସମାରୋହରେ ଭାରତରତ୍ନ ମିଳିଥିବା ମହାନ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ମେରଠାରେ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, 2024 ଲୋକସଭା ନିର୍ବାଚନ କେବଳ ସରକାର ଗଠନରେ ସୀମିତ ନୁହେଁ, ବରଂ ଦେଶ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତୃତୀୟ ବିକଶିତ ଅର୍ଥନୀତି ରାଷ୍ଟ୍ର ଭାବେ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଏକ ପଦକ୍ଷେପ। ସେ କହିଛନ୍ତି, ଭାରତ ଏକାଦଶ ଅର୍ଥନୀତି ରାଷ୍ଟ୍ର ଭାବେ ରହିଥିବାବେଳେ ଦେଶର ଦାରିଦ୍ର୍ୟ ହାର ଚିନ୍ତାଜନକ ସ୍ଥିତିରେ ଥିଲା। ପଞ୍ଚମ ବୃହତ୍ ଅର୍ଥନୈତିକ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ମଧ୍ୟରେ ଦେଶରେ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଆଗାମୀ ଦିନରେ ବିଶ୍ୱର ତୃତୀୟ ବିକଶିତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ଦେଶରୁ ଦାରିଦ୍ର୍ୟ ସମୟରେ ବିନାଶ ପାଇବ। ଦେଶର ମଧ୍ୟବିତ୍ତ ଶ୍ରେଣୀ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବରିଷ୍ଠ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ନିବେଶ ବୃଦ୍ଧି ଯୁବବର୍ଗଙ୍କ ପାଇଁ ସମ୍ଭାବନାର ମାର୍ଗ ଉନ୍କକ୍ତ କରିଛି। ସମଗ୍ର ବିଶ୍ୱରେ ଭାରତର ବିଶ୍ୱସନୀୟତା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ତାଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଲୋକ ଏବେ ବନ୍ଦୀ ଜୀବନ ବିତାଉଛନ୍ତି। ବିଗତ 10 ବର୍ଷ ମଧ୍ୟରେ ବହୁ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଜନସଭାରେ ଉଦ୍ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, 2014 ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦେଶରେ ଅନେକ ପରିବର୍ତ୍ତନ ଆସିଛି। ବିଶ୍ୱ ଦରବାରରେ ବିକଶିତ ଭାରତର ଛବି ପ୍ରତିଫଳିତ ହୋଇଛି। ଉତ୍ତରପ୍ରଦେଶରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଛି। ଦେଇଛି। ଏହି ଲୋକସଭା ଆସନରେ ବହୁଚର୍ଚ୍ଚିତ ଦୂରଦର୍ଶନ ଧାରାବାହିକ ରାମାୟଣରେ ରାମଚରିତ୍ରରେ ଅଭିନୟ କରିଥିବା କଳାକାର ଅରୁଣ ଗୋଭିଲ ଦଳ ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜନସମାବେଶରେ ରାଷ୍ଟ୍ରୀୟ ଲୋକଦଳ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଏବଂ ବିଜେପିର ବହୁ ନେତା ଉଦ୍ବୋଧନ ଦେଇଥିଲେ। ସାତଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ଭୋଟ୍ ଗ୍ରହଣ କରାଯିବ। ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ଆଜି ବିରୋଧୀ ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପ୍ମେଣ୍ଟ ଇନ୍କ୍ଲୁସିଭ୍ ଆଲାଏନ୍ସ ଆଇଏନ୍ବିଆଇଏ ପକ୍ଷରୁ ଏକ ମହାସମାବେଶ ଆୟୋଜିତ ହୋଇଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ସମେତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ ହୋଇଥିଲା। ସମାବେଶରେ ଯୋଗଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ବିରୋଧୀ ନେତାଙ୍କ ବିରୋଧରେ ଉପଯୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଆଗାମୀ ନିର୍ବାଚନ ହାର ଉତ୍ତର ଦେବ। ଦେଶର ଗଣତନ୍ତ୍ର ସମ୍ଭିଧାନକୁ ରକ୍ଷା କରିବା ଦିଗରେ ସମସ୍ତେ ଏକାଠି ମିଳିମିଶି କାମ କରିବାକୁ ଶ୍ରୀ ଖଡ୍ଗେ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଜେଏନ୍ୟୁରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା, ଜେଏନ୍ୟୁ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା, ସିପିଆଇ ନେତା ସୀତାରାମ ୟେଚୁରି, ସିପିଆଇ ସାଧାରଣ ସମ୍ପାଦକ ଡି ରାଜା, ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ, ଏନ୍ସିପି ଏସ୍ସିପି ନେତା ଶରଦ ପାୱାର, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, ପିଡିପିର ମେହବୁବା ମୁଫ୍ତି, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓବ୍ରାଇନ୍ ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ଆଇଏନ୍ଡିଆଇଏ ମେଣ୍ଟରେ ଏହି ପ୍ରଥମ ଜନସଭା। ଗତବର୍ଷ ଜୁନ୍ ମାସରେ ପାଟନାଠାରେ ଏହି ମେଣ୍ଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି ଏହି ସମାବେଶକୁ ପରିବାର ବଞ୍ଚାଅ ଏବଂ ଦୁର୍ନୀତି ବଞ୍ଚାଅ ର୍ୟାଲି ଭାବେ ଅଭିହିତ କରିଛି। ଦଳ ପକ୍ଷରୁ କୁହାଯାଇଛି ଏହି ସମାବେଶ ଗଣତନ୍ତ୍ରକୁ ନୁହେଁ ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷା ଦେବା ଲାଗି ଆୟୋଜନ କରାଯାଇଛି। ଦେଶ ତଥା ସମଗ୍ର ବିଶ୍ୱରେ ଆଜି ଇଷ୍ଟର ପର୍ବ ପାଳନ କରାଯାଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟ କୃଷବିଦ୍ଧ ହେବା ପରେ ଆଜି ତାଙ୍କର ପୁନର୍ଜନ୍ମ ହୋଇଥିବା ବିଶ୍ୱାସ ରହିଛି। ଏହି ଅବସରରେ ଗତକାଲି ରାତିରେ ଦେଶର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ମଧ୍ୟରାତ୍ରି ଇଷ୍ଟର ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୃଥକ ପୃଥକ ଶୁଭେଚ୍ଛା ବାର୍ତ୍ତାରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତ୍ରିପୁରାର 793 ଭୋଟ୍ଗ୍ରହଣ କେନ୍ଦ୍ର ମଧ୍ୟରୁ ତ୍ରିପୁରା ପଶ୍ଚିମ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା 58 ଭୋଟ୍ଗ୍ରହଣ କେନ୍ଦ୍ର ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପରିପ୍ରେକ୍ଷୀରେ ପ୍ରାୟ 500 ମହିଳା ପୋଲିଂ ଅଧିକାରୀଙ୍କୁ ଅଗରତାଲାର ଶିଶୁବିହାର ସ୍କୁଲରେ ତାଲିମ ପ୍ରଦାନ କରାଯାଉଛି। ଏହି 58 ବୁଥ୍କୁ ଆଦର୍ଶ ଭୋଟ୍ଗ୍ରହଣ କେନ୍ଦ୍ର ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ତ୍ରିପୁରା ପଶ୍ଚିମ ସଂସଦୀୟ କ୍ଷେତ୍ରର ନିର୍ବାଚନ ଅଧିକାରୀ ଡକ୍ଟର ବିଶାଳ କୁମାର ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି ପୁଲିଂ ଦଳର ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ଥିବା 5000 ଅଧିକ କର୍ମଚାରୀ ଇଲେକ୍ସନ୍ ଡ୍ୟୁଟି ସାର୍ଟିଫିକେଟ୍ ପାଇଁ ଆବେଦନ କରିଛନ୍ତି। ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଥିବା କେନ୍ଦ୍ରଠାରୁ ଦୂରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭୋଟ୍ ଦେବା ଲାଗି ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ଡକ୍ଟର କୁମାର କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 8 ବିନିମୟରେ 162 ରନ୍ ସଂଗ୍ରହ କରିଥିଲା। 163 ରନ୍ର ବିଜୟ ଲକ୍ଷ୍ୟକୁ ଗୁଜରାଟ ଟାଇଟନ୍ସ 3 ୱିକେଟ୍ ବିନିମୟରେ 19 ଓଭର ଗୋଟିଏ ବଲ୍ରେ ହାସଲ କରିଛି। ଆଉ କିଛି ସମୟ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡି ଷ୍ଟାଡିୟମ୍ଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅଣମାନ୍ୟତାପ୍ରାପ୍ତ ଆମେରିକାର ଟେନିସ୍ ଖେଳାଳି ଡାନିଏଲ୍ କଲିନ୍ସ ମିଆମି ଓପନ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଫ୍ଲୋରିଡାଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ କଲିନ୍ସ ଚତୁର୍ଥ ମାନ୍ୟତାପ୍ରାପ୍ତ ଖେଳାଳି କାଜାକସ୍ତାନର ଏଲିନା ରିବାକିନାଙ୍କୁ 7-5, 6-3 ସେଟ୍ର ପରାସ୍ତ କରି ସଫଳତା ହାସଲ କରିଛନ୍ତି। ଆଜି ପୁରୁଷ ଏକକ ବର୍ଗ ଫାଇନାଲ୍ ମ୍ୟାଚ୍ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଇଟାଲୀର ଜାନ୍ମିକି ସିନ୍ନର ଏବଂ ଏକାଦଶ ମାନ୍ୟତାପ୍ରାପ୍ତ ବୁଲ୍ଗେରିଆର ଗ୍ରେଗୋର ଦିମିତ୍ରୋଭ୍ଙ୍କ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ସହଯୋଗୀ ମାଥ୍ୟୁ ଏଗ୍ଡେନ୍ଙ୍କ ଯୋଡ଼ି ମିଆମି ଓପନ୍ ପୁରୁଷ ଡବଲ୍ସ ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମିରଟ୍ଠାରେ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ବିରୋଧୀ ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପ୍ମେଣ୍ଟ ଆଣ୍ଡ ଇନ୍କ୍ଲୁସିଭ୍ ଆଲାଏନ୍ସ ପକ୍ଷରୁ ଏକ ମହାସମାବେଶ ଆୟୋଜିତ ହୋଇଛି। ତ୍ରିପୁରା ପଶ୍ଚିମ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା 58 ଭୋଟ୍ଗ୍ରହଣ କେନ୍ଦ୍ର ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ସେଠାକାର ନିର୍ବାଚନ ଅଧିକାରୀ କହିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ